else winning?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ସେମି କଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଖୁବ୍ ଶୀଘ୍ର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ ହେବ। ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କ ନେତୃତ୍ୱର ସରକାର ଆଜି ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଉଛନ୍ତି। ଭାରତ ଓ ଡୋମିନିକାନ୍ ରିପବ୍ଲିକ୍ ମଧ୍ୟରେ ମିଳିତ ଅର୍ଥନୈତିକ ଓ ବାଣିଜ୍ୟିକ କମିଟିର ସ୍ଥାପନ ପାଇଁ ପ୍ରୋଟୋକଲ୍ ସ୍ୱାକ୍ଷରିତ ହୋଇଛି। ଭୁଟାନ୍ ପ୍ରଧାନମନ୍ତ୍ରୀ ଦାସୋ ସେରିନ୍ ଟବ୍କେ ଆସନ୍ତାକାଲିଠାରୁ ଭାରତକୁ ପାଞ୍ଚ ଦିନ ଗସ୍ତରେ ଆସିବେ। ଏବେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଆଜି ଆସ୍ଥାସୂଚକ ଭୋଟ୍ ଲୋଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ସେମି କଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଖୁବ୍ ଶୀଘ୍ର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ ହେବ। ପ୍ରଧାନମନ୍ତ୍ରୀ 1,25,000 କୋଟି ଟଙ୍କା ମୂଲ୍ୟର ସେମି କଣ୍ଡକ୍ଟର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରି ଏହା କହିଛନ୍ତି। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦେଶର ପ୍ରଥମ ବାଣିଜ୍ୟିକ ସେମି କଣ୍ଡକ୍ଟର ଫାବ୍ ରହିଛି। ଗୁଜରାତର ଧୁଲେରା ସ୍କେଶାଲ୍ ଇନ୍ଭେଷ୍ଟମେଣ୍ଟ ରିଜିଓନ୍ଠାରେ ତାହା ନିର୍ମିତ ହେବ। ତାଛଡ଼ା ଆସାମର ମୋରିଗାଓଁଠାରେ ସେମିକଣ୍ଡକ୍ଟର ଯୋଡ଼ି ଓ ପରୀକ୍ଷା କେନ୍ଦ୍ର ଏବଂ ଗୁଜରାତର ସାନନ୍ଦଠାରେ ସେମିକଣ୍ଡକ୍ଟର ଯୋଡ଼ି ଓ ପରୀକ୍ଷା କେନ୍ଦ୍ର ସ୍ଥାପନ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ସଂଯୋଗ ହେବାକୁ ବେଶ୍ ସମର୍ଥ ହୋଇଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ଏଭଳି ଶିଳ୍ପାଞ୍ଚଳର ବିକାଶ କଥା ପୂର୍ବରୁ କେହି ଚିନ୍ତା କରି ନ ଥିଲେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ୱ ଯେତେବେଳେ ନିର୍ଭରଶୀଳ ଓ ଦକ୍ଷ ଯୋଗାଣ ଶୃଙ୍ଖଳ ଅଂଶୀଦାର ଚାହୁଁଛି, ଭାରତ ସେତେବେଳେ ନିଜକୁ ସେମି କଣ୍ଡକ୍ଟର କ୍ଷେତ୍ରରେ ବିଶ୍ୱଗୁରୁ ଭାବେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି। ସେ କହିଛନ୍ତି ଚିପ୍ ଉତ୍ପାଦନ ଭାରତକୁ ଆତ୍ମନିର୍ଭରଶୀଳ ଆଡ଼କୁ ଆଗେଇ ନେବ। ଶ୍ରୀ ମୋଦି କହିଛନ୍ତି ଚିପ୍ ଉତ୍ପାଦନ ଯୁବାମାନଙ୍କ ପାଇଁ ଅସଂଖ୍ୟ ସୁଯୋଗ ସୃଷ୍ଟି କରିବ। ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସହଜରେ ବ୍ୟବସାୟ କରିବା ଉପରେ ଆଲୋକପାତ କରିଛନ୍ତି। ଧୁଲେରା ସ୍କେଶାଲ୍ ଇନ୍ଭେଷ୍ଟମେଣ୍ଟ ରିଜିଓନ୍ଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଫ୍ୟାବ୍ରିକେସନ୍ କାରଖାନା ଖୋଲାଯିବ। ଏହା ଉପରେ 91,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଦେଶର ଏହା ପ୍ରଥମ ବ୍ୟବସାୟିକ ସେମିକଣ୍ଡକ୍ଟର ଫାର୍ମ ହେବ। ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଲିଙ୍କ ନେତୃତ୍ୱର ସରକାର ଆଜି ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଉଛନ୍ତି। ବିଜେପି ସରକାର ପାଇଁ 46 ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି। ଗତକାଲି ପାର୍ଟି 48 ଜଣ ବିଧାୟକଙ୍କର ସମର୍ଥନ ଥିବା କଥା ଦାବି କରିଥିଲା। ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ସଭାରେ ଆସ୍ଥାସୂଚକ ଭୋଟ୍ ଲୋଡ଼ିଛନ୍ତି। ବାଚସ୍କତି ଜ୍ଞାନଚାନ୍ଦ ଗୁପ୍ତା ଆସ୍ଥାସୂଚକ ଭୋଟ୍ ଉପରେ ଆଲୋଚନାକୁ ପରିଚାଳନା କରୁଛନ୍ତି। 6 ଜଣ ଜେଜେପି ବିଧାୟକ ପାର୍ଟିର ନିର୍ଦ୍ଦେଶକୁ ଅବଜ୍ଞା କରି ଅଧିବେଶନରେ ଯୋଗ ଦେଇଥିଲେ ମଧ୍ୟ ଆଲୋଚନା ଆରମ୍ଭ ହେବା ପୂର୍ବରୁ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି ସଭାରେ ବିଜେପିର 41 ଜଣ ବିଧାୟକ ରହିଛନ୍ତି। ନିର୍ଦ୍ଦଳୀୟ ବିଧାୟକ ରଞ୍ଜିତ ସିଂ ଚୌଟାଲାଙ୍କୁ ଗତକାଲି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। 5 ଜଣ ନିର୍ଦ୍ଦଳୀୟ ବିଧାୟକ ନାରାୟଣ ପାଲ ରାବତ, ଧରମପାଲ ଗୁଣ୍ଡର, ସୁମବୀର ସଙ୍ଗୱାନ, ରଣଧୀର ଗୋଲାନ, ରାକେଶ ଦୌଲତାବାଦ ଏବଂ ହରିୟାଣା ଲୋକହିତ ପାର୍ଟି ବିଧାୟକ ଗୋପାଳ କଣ୍ଡା ସରକାରଙ୍କୁ ସମର୍ଥନ କରିବାର ସମ୍ଭାବନା ଅଛି। ନୂଆ ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ଆସ୍ଥାସୂଚକ ଭୋଟ୍ ଲୋଡ଼ିବା ପାଇଁ ହରିୟାଣା ବିଧାନସଭାର ଆଜି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଭାରତ ଓ ଡୋମିନିକାନ୍ ରିପବ୍ଲିକ୍ ମଧ୍ୟରେ ମିଳିତ ଅର୍ଥନୈତିକ ଓ ବାଣିଜ୍ୟିକ କମିଟିର ସ୍ଥାପନ ପାଇଁ ପ୍ରୋଟୋକଲ୍ ସ୍ୱାକ୍ଷରିତ ହୋଇଛି। ସାଙ୍କୋ ଡୋମିଙ୍ଗୋଠାରେ ଡୋମିନିକାନ୍ ରିପବ୍ଲିକ୍ ବୈଦେଶିକ ମନ୍ତ୍ରଣାଳୟରେ ଏହି ପ୍ରୋଟୋକଲ୍ ସ୍ୱାକ୍ଷରିତ ହୋଇଛି। ଗତକାଲି ଡୋମିନିକାନ୍ ରିପବ୍ଲିକ୍ ବୈଦେଶିକ ମନ୍ତ୍ରୀ ରୋବର୍ଟୋ ଆଲବାରେଜ୍ ଓ ଡୋମିନିକାନ୍ ରିପବ୍ଲିକ୍ରେ ଭାରତର ରାଷ୍ଟ୍ରଦୂତ ରାମୁ ଅବାଗାନି ଏଥିରେ ସ୍ୱାକ୍ଷର କରିଛନ୍ତି। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଏହି ପ୍ରୋଟୋକଲ୍ ବାଣିଜ୍ୟ ସେବା, ଶିଳ୍ପ ବୈଷୟିକ ଜ୍ଞାନ ଓ ଅନ୍ୟାନ୍ୟ ସେବା ଉପରେ ସହଯୋଗ ବୃଦ୍ଧି କରିବ। ଏହା ମାଧ୍ୟମରେ ବୈଷୟିକ ସହାୟତା, ତାଲିମ କାର୍ଯ୍ୟକ୍ରମ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ର ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକର ସମାଧାନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ତାଛଡ଼ା ଦୁଇ ଦେଶ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନରେ ଏହା ସହାୟତା କରିବ। ଭାରତ ମୁଖ୍ୟତଃ ଡୋମିନିକାନ୍ ରିପବ୍ଲିକ୍ରୁ ସୁନା ଆମଦାନୀ କରିଥାଏ ଓ ସେଠାକୁ ଔଷଧପତ୍ର, ସମୁଦ୍ରଜାତ ପଦାର୍ଥ, ଯାନବାହନ, ଦୁଇଚକିଆ ଯାନ ଓ ତିନିଚକିଆ ଯାନ ରପ୍ତାନୀ କରିଥାଏ। ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଆକାଶବାଣୀ ଓ ଦୂରଦର୍ଶନର ନୂଆ ତଥା ବିକଶିତ ୱେବ୍ସାଇଟ୍କୁ ଶୁଭାରମ୍ଭ କରିବେ। ସେ ମଧ୍ୟ ନୂଆ ନ୍ୟୁଜ୍ ଅନ୍ ଏୟାର ଆପ୍ର ଶୁଭାରମ୍ଭ କରିବେ। ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିନ୍ ଟବ୍କେ ଆସନ୍ତାକାଲିଠାରୁ ଭାରତକୁ 5 ଦିନ ଗସ୍ତରେ ଆସିବେ। ମାସରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବ। ବୈଦେଶିକ ମନ୍ତ୍ରଣାଳୟ କହିଛି ତାଙ୍କର ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିବେ। ଶ୍ରୀ ଟପ୍କେ ମୁମ୍ବାଇ ଗସ୍ତ କରିବେ। ତାଙ୍କ ସହ ଭୁଟାନ ବୈଦେଶିକ ମନ୍ତ୍ରୀ, ଶକ୍ତି ଓ ପ୍ରାକୃତିକ ସମ୍ଭଳ ମନ୍ତ୍ରୀ, ଶିଳ୍ପ ବାଣିଜ୍ୟ ଓ ନିଯୁକ୍ତି ମନ୍ତ୍ରୀ ଏବଂ ସରକାରଙ୍କ ବରିଷ୍ଠ ଅଫିସରମାନେ ଭାରତ ଗସ୍ତରେ ଆସିବେ। ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତ ଓ ଭୁଟାନ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶକୁ ଭାଗିଦାରୀ ସମ୍ପର୍କର ସମୀକ୍ଷା କରିବାକୁ ସୁଯୋଗ ଦେବ। ତା'ଛଡ଼ା ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବାକୁ ଏହା ସୁଯୋଗ ପ୍ରଦାନ କରିବ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ଏକ କୋଟି ମହିଳାଙ୍କୁ ଦୁଇତପତି ବନାଇବାକୁ ତାଙ୍କ ସରକାର ଦାୟିତ୍ୱ ଗ୍ରହଣ କରିବେ। ସେ କହିଛନ୍ତି ରାଜ୍ୟର 63 ଲକ୍ଷ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକରେ ପଞ୍ଜିକୃତ ହୋଇଛନ୍ତି। ଏହି ସଂଖ୍ୟା ଖୁବ୍ ଶୀଘ୍ର 1 କୋଟିରେ ପହଞ୍ଚିବ। ମହାଲକ୍ଷ୍ମୀ ସ୍ୱଶକ୍ତି ମହିଳା ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସେହି 1 କୋଟି ମହିଳାଙ୍କୁ ନିୟୁତପତି ବନାଇବାରେ ସରକାର ସହାୟତା କରିବେ। ଶ୍ରୀ ରେଡ୍ଡୀ କହିଛନ୍ତି 1 କୋଟି ମହିଳା ନିୟୁତପତି ହୋଇଯିବା ପରେ ରାଜ୍ୟ ସୁବର୍ଣ୍ଣ ଓ ସମୃଦ୍ଧ ତେଲଙ୍ଗାନାରେ ପରିଣତ ହେବ। ସେହି ମହିଳାମାନେ ସେମାନଙ୍କର ପିଲାମାନଙ୍କୁ ଡାକ୍ତର, ଓକିଲ, ଆଇଏଏସ୍ ଓ ଆଇପିଏସ୍ ବନାଇ ପାରିବେ। ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ସ୍ଥାପିତ ଦୋକାନଗୁଡ଼ିକୁ ସେ ବୁଲି ଦେଖିଥିଲେ। ଏହି ଅବସରରେ ସେ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ସେମାନଙ୍କ ସାମଗ୍ରୀ ବିକ୍ରି କରିବା ଲାଗି ଶିଳ୍ପା ରାମାନ୍ ନିକଟରେ 100ଟି ଦୋକାନ ନିର୍ମାଣ କରାଯିବାକୁ ସେ ଘୋଷଣା କରିଛନ୍ତି। ଶ୍ରୀ ରେଡ୍ଡୀ ମହିଳା ଶକ୍ତି ମହିଳା ଉନ୍ନତି ତେଲଙ୍ଗାନା ପ୍ରଗତି ଭିଜନ ଦସ୍ତାବିଜ୍କୁ ଉନ୍ମୋଚନ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଚଳିତ ମାସ ଆରମ୍ଭରେ ଏକ ନୂଆ ମେଣ୍ଟ ଗଠନ କରିବା ପରେ 15 ମାସ ମଧ୍ୟରେ ତୃତୀୟବାର ଲାଗି ଆସ୍ଥାସୂଚକ ଭୋଟ୍ ଲୋଡ଼ିଛନ୍ତି। ନେପାଳ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ ପୂର୍ବାହ୍ନ 11ଟାରେ ଆସ୍ଥାସୂଚକ ଭୋଟ୍ ଲୋଡ଼ାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନେପାଳ ସମ୍ଭିଧାନ ଅନୁସାରେ ଶ୍ରୀ ଦହଲଙ୍କୁ ତୃତୀୟବାର ଲାଗି ଆସ୍ଥାସୂଚକ ଭୋଟ୍ ଲୋଡ଼ିବାକୁ ପଡ଼ୁଛି। ନେପାଳ ସମ୍ଭିଧାନର ଧାରା 2072 ସ୍ଥିତ ନିୟମ 100 ଅନୁସାରେ ଯଦି କୌଣସି ଅଂଶୀଦାର ଦଳ ମେଣ୍ଟରୁ ଓହରିଯାଏ ତେବେ ପ୍ରଧାନମନ୍ତ୍ରୀଙ୍କୁ ଆସ୍ଥାସୂଚକ ଭୋଟ୍ ଲୋଡ଼ିବାକୁ ହେବ। ଶ୍ରୀ ଦହଲ ସିପିଏମ୍ର ଚେୟାରମ୍ୟାନ୍ ଅଛନ୍ତି। 2022 ଡିସେମ୍ବର 25 ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। 2023 ଜାନୁଆରୀ 10 ତାରିଖରେ ସେ ଆସ୍ଥାସୂଚକ ଭୋଟ୍ ଲୋଡ଼ିଥିଲେ। ପାର୍ଲାମେଣ୍ଟରେ 270 ଜଣ ସାଂସଦଙ୍କ ମଧ୍ୟରୁ 268 ଜଣ ସାଂସଦ ଶ୍ରୀ ଦହଲଙ୍କ ସପକ୍ଷରେ ମତଦାନ କରିଥିଲେ। ନେପାଳ ରାଷ୍ଟ୍ରପତି ନିର୍ବାଚନ ସମୟରେ ଶାସକ ମେଣ୍ଟରେ ପୁନର୍ବାର ପରିବର୍ତ୍ତନ ଘଟିଥିଲା। ସିପିଏମ୍, ୟୁଏମ୍ଏଲ୍, ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଓ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ। ପ୍ରଧାନମନ୍ତ୍ରୀ ଦହଲ ପୁନର୍ବାର 2023 ମାର୍ଚ୍ଚ 20 ତାରିଖରେ ଆସ୍ଥାସୂଚକ ଭୋଟ୍ ଲୋଡ଼ିଥିଲେ। ସେତେବେଳେ ସେ 172ଟି ଭୋଟ୍ ପାଇଥିଲେ। ମାର୍ଚ୍ଚ 4 ତାରିଖରେ ମେଣ୍ଟରେ ପୁନର୍ବାର ପରିବର୍ତ୍ତନ ଘଟିବା ପରେ ନେପାଳୀ କଂଗ୍ରେସ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଏହାପରେ ସିପିଏମ୍, ୟୁଏମ୍ଏଲ୍, ସିପିଏମ୍, ମାଓଇଷ୍ଟ ସେଣ୍ଟର, ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି, ଜନତା ସମାଜବାଦୀ ପାର୍ଟି ଓ ସିପିଏମ୍ ୟୁନିଫାଏଡ୍ ସୋସିଆଲିଷ୍ଟ ନୂଆ ମେଣ୍ଟ ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ ଦହଲଙ୍କ ପ୍ରତି ମେଣ୍ଟର ସମର୍ଥନ ରହିଛି ଓ ଆଜି ସେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଆସ୍ଥାସୂଚକ ଭୋଟ୍ ଲୋଡ଼ୁଛନ୍ତି। ମେଣ୍ଟର ଅଂଶୀଦାର ଦଳମାନେ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ମତଦାନ କରିବାକୁ ହୁଇପ୍ ଜାରି କରିଛନ୍ତି। ମହିଳା ପ୍ରିମିୟର ଲିଗ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାତ ଜାଏଣ୍ଟସ୍କୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ। ଗତକାଲି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗତଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି 19 ଓଭରରେ 113 ରନ୍ କରିଥିଲା। ଜବାବରେ ବାଙ୍ଗାଲୋର 15 ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତୃତୀୟ ସ୍ଥାନରେ ପହଞ୍ଚିଛି। ବାଙ୍ଗାଲୋର ଦଳ 4ଟି ମ୍ୟାଚ୍ରେ ବିଜୟୀ ହୋଇଥିବାବେଳେ ଅନ୍ୟ 4ଟି ମ୍ୟାଚ୍ରେ ହାରିଯାଇ 8 ପଏଣ୍ଟ ପାଇଛି। ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଦିଲ୍ଲୀ କ୍ୟାପିଟାଲ୍ସ ସହ ଏହାକୁ ଏଲିମିନେଟରୀ ମ୍ୟାଚ୍ ଖେଳିବାକୁ ହେବ। ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଖୁବ୍ ଶୀଘ୍ର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ ହେବ। ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନ୍ଙ୍କ ନେତୃତ୍ୱର ସରକାର ଆଜି ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଉଛନ୍ତି। ଭାରତ ଓ ଡୋମିନିକାନ୍ ରିପବ୍ଲିକ୍ ମଧ୍ୟରେ ମିଳିତ ଅର୍ଥନୈତିକ ଓ ବାଣିଜ୍ୟିକ କମିଟିର ସ୍ଥାପନ ପାଇଁ ପ୍ରୋଟୋକଲ୍ ସ୍ୱାକ୍ଷରିତ ହୋଇଛି।